ఆకాశవాణి సంవాద పొడుచుంది సుబంధు కుమార్ పొండా. ముఖ్య సంవాదం. భారత ఆస్ట్రియా ముఖ్య కార్యనిర్వాహీ అధికారిక మిళిత వాణిజ్యిక బైఠకకు సంబోధన కలె ప్రధానమంత్రి నరేంద్ర మోదీ ఓ ఆస్ట్రియా ఛాన్సలర్ కార్ల్ నెహమర్. ଦେଶରେ ଡେଙ୍ଗୁ ନିୟନ୍ତ୍ରଣ ଲାଗି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ସମୀକ୍ଷା. ପ୍ରତିଯୋଗିତା ପରୀକ୍ଷାରେ ହେଉଥିବା ଅନିୟମିତତାକୁ ଦୂର କରିବା ଲାଗି ମହାରାଷ୍ଟ୍ର ବିଧାନସଭାରେ ପ୍ରତିଯୋଗିତା ପରୀକ୍ଷା ଅନିୟମିତତା ନିବାରଣ ଆଇନ 2024 ଗୃହୀତ. ରାଷ୍ଟ୍ରପତି ଭବନରେ ଡୁରାଣ୍ଡ କପ୍ ଟୁର୍ଣ୍ଣାମେଣ୍ଟ 2024ର ଟ୍ରଫିକୁ ଉନ୍କୋଚନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ. ଏବଂ ଭାରତ ଜିମ୍ବାୱେ ପୁରୁଷ ଟି ଟ୍ୱେଣ୍ଟି କ୍ରିକେଟ୍ର ତୃତୀୟ ମ୍ୟାଚ୍ରେ ଜିମ୍ବାୱେ ସମ୍ମୁଖରେ 183 ରନ୍ର ବିଜୟ ଲକ୍ଷ୍ୟ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅଷ୍ଟ୍ରିଆ ଚାନ୍ସେଲର କାର୍ଲ ନେହମର୍ ଭିଏନାର ହବବର୍ଗ ପ୍ୟାଲେସ୍ଠାରେ ଆଜି ଭାରତ ଓ ଅଷ୍ଟ୍ରିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମିଳିତ ବାଣିଜ୍ୟିକ ବୈଠକକୁ ସମ୍ବୋଧନ କରିଛନ୍ତି. ଭାରତ ଓ ଅଷ୍ଟ୍ରିଆ ମଧ୍ୟରେ ବାଣିଜ୍ୟିକ ସମନ୍ୱୟ ବୃଦ୍ଧି ଦିଗରେ ଭିଭିଭୂମି, ନବୀକରଣ ଶକ୍ତି, ସବୁଜ କ୍ଷେତ୍ର, ନୂତନ ଓ ଅତ୍ୟାଧୁନିକ ପ୍ରଯୁକ୍ତି, ଫିନ୍ଟେକ୍, ଷ୍ଟାର୍ଟଅପ୍ ଆଦି କମ୍ପାନୀ ପ୍ରମୁଖ ଭୂମିକା ଗ୍ରହଣ କରିପାରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି. ଏ ଅବସରରେ ଭାରତରେ ପୁଞ୍ଜିନିବେଶ କରିବା ଲାଗି ଅଷ୍ଟ୍ରିଆର କମ୍ପାନୀଗୁଡ଼ିକୁ ସେ ଆମନ୍ତ୍ରଣ କରିଛନ୍ତି. ଦେଶରେ ଡେଙ୍ଗୁକୁ ନିୟନ୍ତ୍ରଣ କରିବା ଲାଗି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ଅଧ୍ୟକ୍ଷତାରେ ଆଜି ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି. ପରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଡେଙ୍ଗୁ ନିରାକରଣ ଦିଗରେ ରାଜ୍ୟ ସରକାରଗୁଡ଼ିକ ସହ ଯୋଗାଯୋଗ ରକ୍ଷା କରାଯାଇ ମନ୍ତ୍ରଣାଳୟ ପକ୍ଷରୁ ଯୋଜନାମାନ ପ୍ରସ୍ତୁତ କରାଯାଉଛି. ଖୁବ୍ ଶୀଘ୍ର ମନ୍ତ୍ରଣାଳୟ ସଂକ୍ରାନ୍ତରେ 24 ଘଣ୍ଟିଆ ଡେଙ୍ଗୁ ହେଲ୍ପଲାଇନ୍ ନମ୍ଘର ଜାରି କରିବ. ଏଥିସହ ରାଜ୍ୟଗୁଡ଼ିକ 4-5 ଦିନ ମଧ୍ୟରେ ଡେଙ୍ଗୁ ହେଲ୍ପଲାଇନ୍ ନମ୍ଘର ଜାରି କରିବା ଲାଗି ପରାମର୍ଶ ଦେଇଛନ୍ତି. ଶ୍ରୀ ନଡ୍ଡା କହିଛନ୍ତି, ଶିକ୍ଷା ଏବଂ ଗୃହ ଓ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ସହ ସମନ୍ୱୟ ରକ୍ଷା କରାଯାଇ ଆନ୍ତଃକ୍ଷେତ୍ର ଓ ଆନ୍ତଃବିଭାଗୀୟ ବୈଠକମାନ ଆୟୋଜନ କରାଯିବ. ଏଥିସହ କେନ୍ଦ୍ରୀୟ ହସ୍କିଟାଲରେ ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡ ବ୍ୟବସ୍ଥା କରାଯିବା ସହ ବିଦ୍ୟାଳୟ ପାଇଁ ନିର୍ଦ୍ଦିଷ୍ଟ ନିୟମାବଳୀ ପ୍ରସ୍ତୁତ କରିବା ସକାଶେ ରାଜ୍ୟଗୁଡ଼ିକ ସତର୍କ ରହିବା ଲାଗି ଶ୍ରୀ ନଡ୍ଡା ନିର୍ଦ୍ଦେଶ ଦେଇଛନ୍ତି. ଦୁବାଇଠାରେ ଆଜି ଚତୁର୍ଥ ଭାରତ ଉପସାଗରୀୟ ସହଯୋଗ ପରିଷଦ ଜିସିସି ଖାଦ୍ୟ ଓ ପାନୀୟ କ୍ରେତା ବିକ୍ରେତା ସମ୍ମିଳନୀ ଅନୁଷ୍ଠିତ ହୋଇଛି. ଭାରତର ବାଣିଜ୍ୟ ପ୍ରଚାର ପରିଷଦ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ରହିଛି ଜିସିସି ବଜାରରେ ଭାରତୀୟ ସାମଗ୍ରୀର ପ୍ରଦର୍ଶନ ସହ ବାଣିଜ୍ୟିକ ସମ୍ପର୍କକୁ ତ୍ୱରାନ୍ୱିତ କରିବା. ଚଳିତ ବର୍ଷ ସମ୍ମିଳନୀରେ 36 ଭାରତୀୟ କମ୍ପାନୀ ଏବଂ ଜିସିସି ରାଷ୍ଟ୍ର ସମୂହର 170 କ୍ରେତା ଭାଗ ନେଇଛନ୍ତି. ଭାରତ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ବୃଦ୍ଧି ନିମନ୍ତେ ଏଭଳି ପଦକ୍ଷେପ ନିଆଯିବା କୁହାଯାଇଛି. ଛାଡ଼ପତ୍ର ପାଇଥିବା ମୁସଲମାନ ମହିଳାମାନେ ଏଣିକି ସେମାନଙ୍କ ସ୍ୱାମୀଙ୍କଠାରୁ ଭରଣ ପୋଷଣ ପାଇପାରିବେ ବୋଲି ସୁପ୍ରିମକୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ରାୟକୁ ବିଜେପି ପ୍ରଶଂସା କରିଛି. ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଦଳ ମୁଖପାତ୍ର ସୁଧାଂଶୁ ତ୍ରିବେଦୀ କହିଛନ୍ତି, ସୁପ୍ରିମକୋର୍ଟଙ୍କ ଏହି ରାୟ ମୁସଲମାନ ମହିଳାମାନଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଦେଇଛି, ଯେକୌଣସି ଧର୍ମ ନିର୍ବିଶେଷରେ ମହିଳାଙ୍କୁ ସମାନ ଅଧିକାର ଓ ସମ୍ମାନ ଦେବାରେ ଏହା ସହାୟକ ହୋଇପାରିବ। 1985 ଶାହାବାନ ମାମଲାକୁ ଆଧାର କରି ସେ କହିଛନ୍ତି, କଂଗ୍ରେସ ସରକାର କ୍ଷମତାରେ ଥିବାବେଳେ ବିଭିନ୍ନ ଉପାୟରେ ସମ୍ଭିଧାନକୁ ଆକ୍ଷେପ କରି ଚାଲିଥିଲା। ସେ କହିଛନ୍ତି, ଶାହାବାନ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ଅଣଦେଖା କରି କଂଗ୍ରେସ ସମ୍ଭିଧାନକୁ ଅସମ୍ମାନ କରିଥିଲା ବୋଲି ଶ୍ରୀ ତ୍ରିବେଦୀ କହିଛନ୍ତି। ରାଜ୍ୟ ସରକାରଙ୍କର ବିନା ସହମତିରେ ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାରେ ସିବିଆଇ ତଦନ୍ତ ଆଇନସମ୍ମତ ନୁହେଁ ବୋଲି ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ ଆଗତ ମାମଲା ଉପରେ ସୁପ୍ରିମକୋର୍ଟ ଶୁଣାଣି ଆରମ୍ଭ କରିଛନ୍ତି। ଜଷ୍ଟିସ୍ ବିଆର୍ ଗଭାଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆବେଦନର ପ୍ରାଥମିକ ଶୁଣାଣି କରି ଏହା ବିଚାରଯୋଗ୍ୟ ବୋଲି କହିଛନ୍ତି। ସମ୍ଭିଧାନର ଧାରା 131 ଅନୁଯାୟୀ ଏଭଳି ଆବେଦନ ବିଚାରଯୋଗ୍ୟ ନୁହେଁ ବୋଲି କେନ୍ଦ୍ର ସରକାରଙ୍କ ଯୁକ୍ତିକୁ ଖଣ୍ଡପୀଠ ଅଗ୍ରାହ୍ୟ କରିଛନ୍ତି। ଖଣ୍ଡପୀଠ କହିଛନ୍ତି, କୌଣସି ଆବେଦନର ନିଷ୍ପତ୍ତି ଏହାର ଯୋଗ୍ୟତା ଆଧାରରେ କରାଗଲେ କୌଣସି ପ୍ରଭାବ ପଡ଼ିବ ନାହିଁ। ସୁପ୍ରିମକୋର୍ଟ ଆସନ୍ତା ମାସ 13 ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି।
लेकिन अब ऐसा नहीं।
FIR करना आसान नहीं।
आसान बन गया अब।
पता नहीं जांच में कुछ हो भी रहा है या नहीं।
अब पूरी जानकारी मिलेगी।
क्या मोबाइल में जो फोटो है उसे सबूत मानेंगे? वो
माना जाएगा दोस्त।
छोड़ो कल की बात पुरानी, नए कानून लिखेंगे नए भारत की कहानी। ये नई आजादी, ये नहीं आजादी।
ये सुधारवादी हैं, नहीं है ये दंड प्रधान। टेक्नोलॉजी का अधिक उपयोग, मिलेगा तेज न्याय, पीड़ित को ये देते हैं कई नए अधिकार। अपराधों के लिए हैं इसमें कड़े प्रावधान, न्याय केंद्रित कानून लिखेंगे अब नए भारत की कहानी।
नए आपराधिक कानून 1 जुलाई 2024 से लागू, आजाद भारत अपने कानून।
ये नई आजादी।
तारीख
प्रतियोगिता परीक्षा रहुथिबा अनियमितता को दूर करबा लागि महाराष्ट्र विधानसभा राजी प्रतियोगिता परीक्षा अनियमितता निवारण आईन 2024 गृहीत होईछि। अनियमितता कार्य करथिबा संप्रक्त व्यक्ति विशेषंकु 5 वर्ष जाय जेल दण्डर व्यवस्था करा जायछि। महाराष्ट्र मंत्री शंभुराज देसाई गत मास 28 तारिख रे संक्रांत बिल को विधानसभा रे उपस्थापित करथिले। विधेयक करथिबा व्यवस्था अनुसार अनियमितता रे संप्रक्त थिबा व्यक्तिंक पई दण्ड स्वरूप 3-5 वर्ष जाए जेल दंड एवं 10,00,000 टंका पर्यंत जरिमाना धार्य करा जायछि। परीक्षा परिचालना करथिबा संस्था कार्यरे अवहेला प्रदर्शन करथिले 1 कोटी टंका पर्यंत जरिमानार व्यवस्था रहिछि। एथिसो संप्रक्त संस्था 4 वर्ष पई परीक्षा परिचालना करिबारु वंचित हेबा सह निर्दिष्ट परीक्षा पई होइथिबा समस्त खर्च बहन करिवे। महेश्वर सहरांचल विकास कर्तृपक्ष एमयूडीए जमी दुर्नीति अभियोग आसिबा परे कर्णाटक बीजेपी सभापति बीवाई विजेन्द्र मुख्यमंत्री सिद्धरमैया इस्तफा दावी करिछन्ति। बेंगलुरुठारे आज एक सांबादिक सम्मेलन में से घटना रे सीबीआई तदंत सह मुख्यमंत्री इस्तफा दावी नहीं आसंता शुक्रवार महेश्वर में एने विक्षोभ और प्रतिवाद करा। एमयूडीए मुख्यमंत्री धर्मपत्नी को 14 घर जमी प्लट आवंटन कर नियम उल्लंघन कर विषय से प्रकाश करिछन्ति। एथिसो सिद्धरमैया एही सब जमी परिवार नाम नहीं निर्वाचन सत्यपट उल्लेख कर निर्वाचन आचरण विधि उल्लंघन कर श्री विजेन्द्र अभियोग कर। इंडो तिब्बतीय सीमांत पुलिस आईटीबीपी आज पूर्व लद्दाखर सिरिगापुल निकटर 108 खंड सुना बिस्कुट जबत कर जहां ओजन 108 किलोग्राम हो। आईटीबीपी पक्ष सामाजिक गणमाध्यम जरिया कहुई 21 बाटालियन डेप्युटी कमांडेंट दीपक भट्ट तलाशी अभियान थे सुना बिस्कुट जबत कर। एक घटना में दुईजन संदिग्ध धरा पड़ता बेले तदंत जारी रही। वरिष्ठ आईपीएस अधिकारी डॉक्टर जितेन्द्र तेलंगानार नुआ पुलिस महानिर्देशक भाव नियुक्ति पाई। गृह विभाग प्रमुख सचिव दायित्व थिबा डॉक्टर जितेन्द्र भिजिलांस प्रवर्तन महानिर्देशक भाव कार्य तुलाउछन्ति। राज्य मुख्य शासन सचिव शांति कुमारी डॉक्टर जितेन्द्र नूतन नियुक्ति नहीं विज्ञप्ति जारी करिछन्ति। राज्य में कांग्रेस क्षमता को आसिबा परे जितेन्द्र प्रथम पुलिस महानिर्देशक भाव नियुक्त होइछन्ति। सूचनाजोग्य वर्तमान पुलिस महानिर्देशक रवि गुप्ता को गृह विभाग मुख्य सचिव भाव नूतन दायित्व दी। राष्ट्रपति द्रौपदी मुर्मू आज राष्ट्रपति भवन में डुरांट कप टूर्नामेंट 2024 ट्रफि को उन्मोचन कर। डुरांट कप सह प्रेसिडेंट कप और सिमला ट्रफि को श्रीमती मुर्मू उन्मोचन कर। अवसर में से कहते फुटबल हूं विश्व में अन्यतम लोकप्रिय खेल। राष्ट्रपति कहते पड़िया फुटबल खेला क्रीड़ा नैपुण्य प्रदर्शन करुवा बेले हजार हजार दर्शकों मध्य उन्मादना सृष्टि 2024 डुरांट कप अंशग्रहण कर क्रीड़ाविद राष्ट्रपति शुभेच्छा जन। क्रिकेट भारत एवं जिम्बाब्वे मध्य चलता 5 पुरुष टी20 क्रिकेट सीरीज़ तृतीय मैच आज जिम्बाब्वे हरारे स्पोर्ट्स क्लब खेला। भारत टॉस जीति प्रथम बैटिंग कर निर्धारित 20 ओवर 4 विकेट हरई 182 रन संग्रह कर। अधिनायक शुभमन गिल 66 रन संग्रह कर ऋतुराज गायकवाड 49 रन कर। वर्तमान सुधा मिलता तथ्य मुताबक जिम्बाब्वे 183 रन विजय लक्ष्य को पिछा कर 16 ओवर 2 बॉल रे 5 विकेट हराई 116 रन संग्रह कर। उभय दल गोटे लेखाएं मैच जीति समान स्तर रे अछन्ति। मुख्य संवाद गुडिक पुणि थरे भारत ऑस्ट्रिया मुख्य कार्यनिर्वाही अधिकारी मिलित वाणिज्यिक बैठक को संबोधन कले प्रधानमंत्री नरेन्द्र मोदी और ऑस्ट्रिया चांसलर कार्ल नेहमर। देशर डेंगू नियंत्रण लगी केन्द्र स्वास्थ्य मंत्री जगत प्रकाश नड्डा समीक्षा। प्रतियोगिता परीक्षा रे होतबा अनियमितता को दूर करबा लागि महाराष्ट्र विधानसभा रे प्रतियोगिता परीक्षा अनियमितता निवारण आईन 2024 गृहीत। राष्ट्रपति भवन रे डुरांट कप टूर्नामेंट 2024 रे ट्रॉफी को उन्मोचन कले राष्ट्रपति द्रौपदी मुर्मू एवं भारत जिम्बाब्वे पुरुष टी20 क्रिकेट रो तृतीय मैच रे जिम्बाब्वे सम्मुख रे 183 रन रो विजय लक्ष्य। संवाद शेष होला।